ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার মতামত নিমন্তে বিশেষ ধন্যবাদ। আপনার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি। আপনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। আশেষে আমি ধন্যবাদী যে প্রভু আপনার প্রার্থনা শুনে আপনার উত্তর প্রদান করেছেন ও আপনার পারিবারিক সমস্যা সমাধান করেছেন। হ্যাঁ, বাস্তবের প্রভু বিশ্বস্ত। যে তাহলে বিশ্বাসে স্থিরের রুহতি সে প্রভুঠার আশীর্বাদর অধিকারী হতে, সে জীবনরে প্রভুঙ্কর শক্তির কার্যক উপলব্ধি করতে। তেমন আসন্তু আজ প্রভু তাহলে বাক্য মধ্যে দিয়ে আমি কম কহা যাওছেন তাহা মনোযোগর সহ শুণবা সঙ্গে সঙ্গে সেই বাক্য অনুযায়ী নিজ নিজের জীবনকু সংশোধিত করে সমীক্ষা করে প্রভুঙ্কর পথে চালা নিমন্তে চেষ্টা করা, তাহলে এই কার্যক্রম শুণবা আমার জীবনপ্রা সার্থক হয়ে পার। আসন্তু প্রভুঙ্কর বাক্য মধ্যকে যা পূর্বর সংক্ষেপে প্রার্থনা করা। পবিত্র প্রভু, ধন্যবাদ করুছি সুন্দর সময়পাই, সুন্দর সুযোগপ্রাই। হ্যাঁ পবিত্র প্রভু, ধন্যবাদ করুছি আমার শ্রোতা বন্ধু মানুষ, আউ ধন্যবাদ করুছ যে প্রভু তুমি অনেকঙ্কর প্রার্থনা শুনে সে প্রভু তুমি উত্তর প্রদান করেছ। হ্যাঁ প্রভু, আজ তুমি অনেকঙ্ক উদ্ধার করেছ, অনেকঙ্ক জীবনে প্রভু তোমার শক্তির কার্য সাধন করেছ। হ্যাঁ প্রভু, আহরি মধ্যে যে অনেক যে কেপর্যন্ত প্রভু তোমার সে উদ্ধারর পরিচয় পাইপারি না, তুমি সে প্রভু তোমার উদ্ধারর পরিচয় দিয়ে প্রভু তোমার সেই পরিত্রাণর আনন্দকে সে উপলব্ধি করা নিমন্তে দিও। ପବିତ୍ର ପ୍ରଭୁ, ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ସ୍ୱର ଆମମାନଙ୍କୁ ଶୁଣିବା ପାଇଁ ଦିଅ। ତୁମେ ଆମମାନଙ୍କ ଜୀବନକୁ ସ୍ପର୍ଶ କର, ତୁମେ ଆମମାନଙ୍କ ହୃଦୟକୁ ସ୍ପର୍ଶ କର, ତୁମେ ଆମମାନଙ୍କ ଚିନ୍ତାଧାରାକୁ ସ୍ପର୍ଶ କର, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କର ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହକୁ ତୁମେ ପ୍ରଭୁ ଦୂର କରି ତୁମଠାରେ ବିଶ୍ୱାସରେ ସ୍ଥିର ରହିବା ନିମନ୍ତେ ସାହାଯ୍ୟ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜୁନୁଷ ଚାରି ପର୍ବର ଛଅ ପଦରୁ ଆରମ୍ଭ କରି ଏଗାର ପଦ ପର୍ଯ୍ୟନ୍ତ ଅର୍ଥାତ୍ ଶେଷ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି ପୁସ୍ତକଟିକୁ ଅଧ୍ୟୟନ କରି ସମାପ୍ତ କରିବା ନିମନ୍ତେ ଯାଉଅଛୁ। ତେବେ ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଜୁନୋଶଙ୍କର ନିନିବିୟମାନଙ୍କ ପ୍ରତି ଯେଉଁପରି ମନୋଭାବ ରହିଥିଲା ଓ ଈଶ୍ୱର ଯେଉଁପରି ଧୈର୍ଯ୍ୟର ସହିତ ଜୁନୋଶଙ୍କ ପ୍ରତି ବ୍ୟବହାର କରୁଥିଲେ ସେହି ବିଷୟ ନେଇ ଆଲୋଚନା କରିଥିଲୁ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆମେ ଜାଣୁ ଜୁନୋଶ ନିନିବିୟମାନଙ୍କୁ ପ୍ରେମ କରୁନଥିଲେ କି ସେମାନଙ୍କର ଉଦ୍ଧାରର ବିଷୟ ଦେଖିବାକୁ ଚାହିଁନଥିଲେ, ମାତ୍ର ସେ ସେମାନଙ୍କର ବିନାଶ ଦେଖିବା ନିମନ୍ତେ ଅପେକ୍ଷା କରି ରହିଥିଲେ। କିନ୍ତୁ ଈଶ୍ୱରଙ୍କର ଅଭିମତ ଭିନ୍ନ, ସେ ନିନିବିୟମାନଙ୍କୁ ଉଦ୍ଧାର କରିବାକୁ ଚାହିଁଥିଲେ ଓ ଜୁନୋଶ ତାହା ଦେଖି କ୍ରୋଧ କରିବାରୁ ସେ ଜୁନୋଶଙ୍କୁ ଏକ ଉପଯୁକ୍ତ ଶିକ୍ଷା ଦେବାକୁ ଯାଉଅଛନ୍ତି। ଜୁନୋଶ ଚାରି ପର୍ବର ଛଅ ପଦରେ ଲେଖା ଅଛି, ତରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଜୁନୋଶଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଜୁନୋଶ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ। ଲେଖା ଅଛି, ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ। ଈଶ୍ୱର ଏକ ମତ୍ସ୍ୟକୁ ବା ମାଛକୁ ଯେପରି ପ୍ରସ୍ତୁତ କଲେ, ସେହିପରି ଏହି କଖାରୁ ଲତାକୁ ମଧ୍ୟ ପ୍ରସ୍ତୁତ କଲେ। ଆଉ ଆପଣ ଯଦି ସେହି ମାଛରେ ବିଶ୍ୱାସ ନ କରନ୍ତି, ତାହେଲେ ଆପଣ ଏହି କଖାରୁ ଲତାରେ ବିଶ୍ୱାସ କରିବା ମଧ୍ୟ ଉଚିତ ନୁହେଁ। ମୁଁ କଖାରୁ ଲତାରେ ବିଶ୍ୱାସ କରେ ଓ ମାଛର ଘଟଣାରେ ମଧ୍ୟ ବିଶ୍ୱାସ କରେ। ଦେଖନ୍ତୁ, ପୁଣି ଜୁନୋଶଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଜୁନୋଶ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ। ଅନ୍ତତଃପକ୍ଷେ ଜୁନୋଶ ଶେଷରେ ଏହି କଖାରୁ ଲତା ବଢ଼ିବା ଦେଖି ଆନନ୍ଦିତ ହେଲେ। ହୋଇପାରେ ସେ ଏହି କଖାରୁ ଲତାର ଯତ୍ନ ନେଇଥିବେ ଓ ସେ ଏହି ଲତାର ଛାୟା ତଳେ ବସିଲେ ଓ ସେ ଏହି କଖାରୁ ଲତା ସହିତ ବିଶେଷରେ ଜଡ଼ିତ ହେଲେ। ଆମେ ଯଦି ମନୁଷ୍ୟର ସ୍ୱଭାବକୁ ବୁଝିବା ନିମନ୍ତେ ଚେଷ୍ଟା କରିବା, ତାହେଲେ ଆମେ ଜୁନୋଶଙ୍କୁ ଆଉ ଟିକେ ଭଲ ଭାବେ ବୁଝିପାରିବା। ଏହା ଅତି ଆଶ୍ଚର୍ଯ୍ୟର ବିଷୟ ଯେ ମନୁଷ୍ୟ ମନୁଷ୍ୟ ସହିତ ଅଧିକ ସମ୍ପର୍କ ସ୍ଥାପନ କରିବା ଅପେକ୍ଷା ଅନ୍ୟାନ୍ୟ ଜୀବନ୍ତ ବିଷୟ ସହିତ ଅତି ଘନିଷ୍ଠ ଭାବେ ଲାଗି ରହେ। ବିଶେଷତଃ ଯେତେବେଳେ ସେମାନେ ଏକାକୀ ଥାଆନ୍ତି ବା ନିଜକୁ ଏକାକୀ ଅନୁଭବ କରନ୍ତି। ଯଦି ପ୍ରେମ କରିବା ନିମନ୍ତେ କୌଣସି ବ୍ୟକ୍ତି ନାହାନ୍ତି, ତାହେଲେ ସେମାନେ ବିରାଡ଼ି, କୁକୁର ବା ବଗିଚାରେ ଥିବା ଲତାମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କ ସହିତ ବିଶେଷ ଜଡ଼ିତ ହୋଇ ରୁହନ୍ତି ଆଉ ସେମାନଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରନ୍ତି ଆଉ ସେହିସବୁକୁ ଦେଖି ସେମାନେ ଅତି ଆନନ୍ଦ ଉପଭୋଗ କରନ୍ତି। ଆପଣ ମଧ୍ୟ ଏହିପରି ଅନେକ ଲୋକଙ୍କୁ ଲକ୍ଷ୍ୟ କରିବାକୁ ପାରିବେ ଯେ ସେମାନେ ଏକାକୀ ଥିବାରୁ ସେମାନଙ୍କର ଅଧିକାଂଶ ସମୟ ସେମାନଙ୍କର ଗୃହପାଳିତ ପଶୁ ବା ପକ୍ଷୀ ବା ସେମାନଙ୍କର ବଗିଚାରେ ଅଥବା ଗୃହରେ ଥିବା ଲତାଜାତୀୟ ଉଦ୍ଭିଦମାନଙ୍କ ସହିତ ଅତିବାହିତ କରିଥାନ୍ତି। ସେମାନେ ସେହିସବୁକୁ ମନୁଷ୍ୟମାନଙ୍କଠାରୁ ଅଧିକ ସ୍ନେହ କରନ୍ତି। ସେମାନେ ସେମାନଙ୍କ ସହିତ ଅଧିକ ସମୟ ବିତାଇ ଆନନ୍ଦ ଅନୁଭବ କରନ୍ତି ଓ ସେମାନେ ଏହିପରି ଭାବେ ଏକାକୀ ରହିବାକୁ ପସନ୍ଦ କରନ୍ତି, ମାତ୍ର ସେମାନଙ୍କର ଅନେକ ବନ୍ଧୁ ନଥାନ୍ତି। ଜୁନୋଶ ସେହିପରି ଏକାକୀ ବସି ରହିଛନ୍ତି, ସେ ନିନିବିୟମାନଙ୍କୁ ପସନ୍ଦ କରନ୍ତି ନାହିଁ, ଆଉ ସେହି ନଗରରେ ଏପରି ଜଣେ ବ୍ୟକ୍ତି ନଥିଲେ ଯାହାଙ୍କୁ କି ଜୁନସ ଭଲ ପାଉଥିଲେ କିମ୍ବା ସାକ୍ଷାତ କରିବାକୁ ଚାହୁଁଥିଲେ। ସେ କାକି ଅଛନ୍ତି ଓ ଏହି ସମୟରେ ସେ ଈଶ୍ୱରଙ୍କ ସହିତ ସହଭାଗିତାରୁ ବଞ୍ଚିତ, ତେଣୁକରି ଈଶ୍ୱର ତାହାଙ୍କୁ ଏକ କଖାରୁଲତା ସହିତ ଜଡ଼ିତ ହେବାକୁ ଛାଡ଼ି ଦିଅନ୍ତି। ମୁଁ ଭାବୁଛି ଜୁନସ ସେହି କଖାରୁଲତାର ଯତ୍ନ ନେବା ନିମନ୍ତେ ଲାଗି ପଡ଼ିଥିବେ ଓ ତାହା ପ୍ରତି ବିଶେଷ ଦୃଷ୍ଟି ଦେଇଥିବେ। ଏପରିକି ଆଜି ଲୋକମାନେ ନିଜର ଗୃହରେ ରଖିଥିବା ପୋଷା କୁକୁର ସହିତ ମଧ୍ୟ ବିଶେଷ ସମୟ କଟାନ୍ତି। ସେମାନେ ସେହି କୁକୁର ସହିତ ଏପରି ବ୍ୟବହାର କରନ୍ତି ବା କଥାବାର୍ତ୍ତା କରନ୍ତି ସତେ ଯେପରି ସେମାନେ ସେମାନଙ୍କର ଅତି ପ୍ରିୟ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଅଛନ୍ତି। ସେମାନେ କୁକୁର ସହିତ ଅତି ମଧୁର କଥାବାର୍ତ୍ତା କରନ୍ତି, ମାତ୍ର ମନୁଷ୍ୟ ସହିତ ବା ନିଜର ସ୍ତ୍ରୀ ବା ପିଲାମାନଙ୍କ ସହିତ ସେପରି ମଧୁର କଥାବାର୍ତ୍ତା କରିପାରନ୍ତି ନାହିଁ। ସେମାନେ ପୋଷା କୁକୁରର ଯେପରି ବା ବଗିଚାରେ ଲତାଗୁଡ଼ିକର ଯେପରି ଯତ୍ନ ନିଅନ୍ତି, ନିଜର ଲୋକମାନଙ୍କର ସେପରି ଯତ୍ନ ନିଅନ୍ତି ନାହିଁ। ସେମାନେ ସେମାନଙ୍କ ସହିତ ଯେତେ ସମୟ ଅତିବାହିତ କରନ୍ତି, ମନୁଷ୍ୟମାନଙ୍କ ସହିତ ସେତିକି ସମୟ ଅତିବାହିତ କରିପାରନ୍ତି ନାହିଁ। ଜୁନସ ଠିକ୍ ସେହିପରି ଭାବେ କଖାରୁଲତା ପ୍ରତି ବିଶେଷ ଆକର୍ଷିତ ହୋଇ ତାହା ସହିତ ସମୟ କଟାଇବାକୁ ଲାଗିଲେ। କିନ୍ତୁ ଲକ୍ଷ୍ୟ କରନ୍ତୁ, ଈଶ୍ୱର କିପରି ଜୁନସଙ୍କ ଜୀବନରେ କାର୍ଯ୍ୟ କରିବାକୁ ଯାଉଅଛନ୍ତି। ଜୁନସ ଚାରିପର୍ବର ସାତ ପଦରେ ଲେଖା ଅଛି, ମାତ୍ର ତହିଁ ଆର ଦିନ ଅରୁଣୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁଲତାକୁ କାଟିଦିଅନ୍ତେ ତାହା ଶୁଷ୍କ ହୋଇଗଲା। ଲେଖା ଅଛି, ମାତ୍ର ପରମେଶ୍ୱର ଏକ କୀଟ ନିରୂପଣ କଲେ। ଏହି କୀଟଟି ସେହି ମତ୍ସ୍ୟ ପରି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଲେଖା ଅଛି, ସେହି କୀଟ କଖାରୁଲତାକୁ କାଟିଦିଅନ୍ତେ ତାହା ଶୁଷ୍କ ହୋଇଗଲା। ଏହି କୀଟଟି ସେହି କଖାରୁଲତାକୁ କାଟି ପକାଇଲା, କାରଣ କୀଟ କଖାରୁ ଲତାକୁ ପ୍ରେମ କରେ ନାହିଁ, ଏହା ସେହି କଖାରୁଲତାକୁ ଖାଇ ପକାଏ। ଚାରିପର୍ବର ଆଠ ପଦରେ ଲେଖା ଅଛି, ପୁଣି ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ, ଆଉ ଜୁନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁ ପ୍ରାର୍ଥନା କରି କହିଲେ, ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ। ଏଠାରେ ସେ ପୁନର୍ବାର ନିଜର ମୃତ୍ୟୁ ପ୍ରାର୍ଥନା କରନ୍ତି, ମାତ୍ର ତାହା କୌଣସି ପ୍ରକାରେ ତାହାଙ୍କୁ ସାହାଯ୍ୟ କରିପାରେ ନାହିଁ। ଏହାପରେ ନଅ ପଦରେ ଲେଖା ଅଛି, ଏଥିରେ ପରମେଶ୍ୱର ଜୁନସଙ୍କୁ କହିଲେ, ତୁମେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ? ତାହେଲେ ସେ କହିଲେ, ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ। ଜୁନସ କହନ୍ତି, କେବଳ ଗୋଟିଏ ବିଷୟ ମୋର ଥିଲା ଯାହାକି ବଞ୍ଚି ରହିଥିଲା ଓ ଯାହା ନିମନ୍ତେ ମୁଁ ବିଶେଷ ଯତ୍ନବାନ ଥିଲି, ତାହା ଥିଲା ଏହି କ୍ଷୁଦ୍ର କଖାରୁଲତା ଯାହାକି ଏଠାରେ ବଢ଼ିଲା ଓ ଯାହାକି ତୁମ୍ଭେ ମୋତେ ଦାନ କରିଥିଲ, ଆଉ ବର୍ତ୍ତମାନ କୀଟ ତାହାକୁ କାଟି ପକାଇଅଛି ଓ ମୁଁ ଏଠାରେ କେବଳ ଏକାକୀ ରହିଅଛି, ମୁଁ ଖରାତାପ ଖାଉଅଛି। ଦଶ ପଦରେ ଲେଖା ଅଛି, ପୁଣି ସଦାପ୍ରଭୁ କହିଲେ, ଏହି କଖାରୁଲତା ପ୍ରତି ତୁମର ଦୟା ହୋଇଅଛି, ତହିଁ ପାଇଁ ତୁମେ ପରିଶ୍ରମ କରିନାହ କିମ୍ବା ତାହା ବଢ଼ାଇ ନାହଁ, ତାହା ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। ଈଶ୍ୱର ଜୁନସଙ୍କୁ କହନ୍ତି, ଜୁନସ, ଏକ କଖାରୁଲତା କିଛି ନୁହେଁ, ତୁମେ ତହିଁ ପାଇଁ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ। ପ୍ରିୟ ବନ୍ଧୁ, ଠିକ୍ ସେହିପରି ଏକ କୁକୁର ବା ବିରାଡ଼ି କିଛି ନୁହେଁ, ସେମାନଙ୍କ ନିମନ୍ତେ ଆମମାନେ ବ୍ୟସ୍ତ ହେବା ଉଚିତ ନୁହେଁ। ମାତ୍ର ଜଣେ ମନୁଷ୍ୟର ଆତ୍ମା ଅଛି, ତାହା ସ୍ୱର୍ଗକୁ ଯାଇପାରେ କିମ୍ବା ନର୍କକୁ ଯାଇପାରେ, ଆଉ ଆପଣ ବିନାଶପ୍ରାପ୍ତମାନଙ୍କ ନିକଟକୁ ଯିବା ପୂର୍ବରୁ ସେମାନଙ୍କୁ ପ୍ରେମ କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ କହନ୍ତି ନାହିଁ, ମାତ୍ର ସେ କହନ୍ତି, ମୁଁ ବିନାଶପ୍ରାପ୍ତମାନଙ୍କୁ ପ୍ରେମ କରେ ଓ ମୁଁ ଚାହେଁ ତୁମେ ଯେପରି ସେମାନଙ୍କ ନିକଟକୁ ଯାଅ ଓ ସେମାନଙ୍କ ନିକଟରେ ଉଦ୍ଧାରର ସମ୍ବାଦ ଘୋଷଣା କର। ତାହା ହିଁ ଯାହାକି ସେ ଜୁନସଙ୍କୁ କହନ୍ତି, ଜୁନସ, ମୁଁ ନିନିଭିୟମାନଙ୍କୁ ପ୍ରେମ କରେ। ଏହାପରେ ଏଗାର ପଦରେ ଲେଖା ଅଛି, ତେବେ ଜହିଁ ମଧ୍ୟରେ ଦକ୍ଷିଣ ଓ ବାମହସ୍ତର ପ୍ରଭେଦ ନ ଜାଣିବାର 120,000 ରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନିନିବି ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା? ଈଶ୍ୱର କହନ୍ତି, ମୁଁ ଏହି ନଗରକୁ ବିନଷ୍ଟ ନ କରି ଛାଡ଼ି ଦେଇଅଛି। ତେବେ ସେ ଯେତେବେଳେ କହନ୍ତି, ତେବେ ଜହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର 120,000 ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ତାହାର ଅର୍ଥ କ'ଣ? ତାହାର ଅର୍ଥ ସେ ଛୋଟ ପିଲାମାନେ ବୋଲି ବୁଝନ୍ତି। ଈଶ୍ୱର କହନ୍ତି, ଜୁନସ, ଯଦି ତୁମେ ଏକ କଖାରୁ ଲତାକୁ ପ୍ରେମ କରିପାର, ତାହେଲେ ତୁମେ କ'ଣ ଅନ୍ତତଃ ପକ୍ଷେ ନିନିବିୟମାନଙ୍କର ପିଲାମାନଙ୍କୁ ପ୍ରେମ କରିପାରିବ ନାହିଁ? ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ଅନ୍ୟମାନଙ୍କୁ ପ୍ରେମ କରୁ, ଆମେ ସେମାନଙ୍କ ନିକଟକୁ ଯାଉ ଓ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦେଉ, ସେମାନଙ୍କ ଦୁଃଖରେ ଦୁଃଖୀ ହେଉ ଓ ସେମାନଙ୍କ ସହିତ ସମୟ ବିତାଉ, ଦୁଃଖ ସମୟରେ ସେମାନଙ୍କୁ ସାନ୍ତ୍ୱନା ଦେଉ ଓ ସମସ୍ୟା ମଧ୍ୟରେ ସେମାନଙ୍କୁ ସାହାଯ୍ୟ କରୁ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁ, ସର୍ବୋପରି ସେମାନଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ପ୍ରେମ କରୁ ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରୁ। ଈଶ୍ୱର ଆଜି ଲୋକମାନଙ୍କୁ କହନ୍ତି, ମୁଁ ଚାହେଁ ତୁମ୍ଭେମାନେ ବିନାଶପ୍ରାପ୍ତ ଲୋକମାନଙ୍କ ନିକଟକୁ ଯାଇ ମୋର ବାକ୍ୟ ପ୍ରଦାନ କର। ମାତ୍ର ସେମାନେ କହନ୍ତି, ମାତ୍ର ମୁଁ ସେମାନଙ୍କୁ ପ୍ରେମ କରେ ନା। ଈଶ୍ୱର କହନ୍ତି, ସେମାନଙ୍କୁ ପ୍ରେମ କରିବା ନିମନ୍ତେ ମୁଁ ତୁମମାନଙ୍କୁ କେବେ ହେଲେ କହେ ନାହିଁ, ମାତ୍ର ମୁଁ ତୁମମାନଙ୍କୁ ସେମାନଙ୍କ ନିକଟକୁ ଯିବା ପାଇଁ କହେ। ମୁଁ କୌଣସି ସ୍ଥାନରେ ଲକ୍ଷ୍ୟ କରିବାକୁ ପାରେ ନା ଯେ ଜୁନସ ନିନିବିୟମାନଙ୍କୁ ପ୍ରେମ କରିବା ହେତୁରୁ ଈଶ୍ୱର ତାହାଙ୍କୁ ଯିବା ପାଇଁ କହନ୍ତି, ମାତ୍ର ସେ କହିଲେ, ଜୁନସ, ମୁଁ ନିନିବିୟମାନଙ୍କୁ ପ୍ରେମ କରୁଥିବାରୁ ମୁଁ ଚାହେଁ ତୁମ୍ଭେ ନିନିବିର ଲୋକମାନଙ୍କ ନିକଟକୁ ଯାଇ ମୋର ବାକ୍ୟ ପ୍ରଚାର କର। ମୁଁ ନିନିବିୟମାନଙ୍କୁ ପ୍ରେମ କରେ ଓ ମୁଁ ନିନିବିୟମାନଙ୍କୁ ଉଦ୍ଧାର କରିବାକୁ ଚାହେଁ, ଓ ମୁଁ ଚାହେଁ ତୁମେ ସେମାନଙ୍କ ନିକଟକୁ ମୋର ସମ୍ବାଦ ବହନ କରିଯାଅ। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ କହିପାରେ ଯେ ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଅନେକ ଏହିପରି ଅଛନ୍ତି ଯେଉଁମାନେ କି ସାଁବାଳୁଆ ପରି ହୋଇ ରହିଅଛନ୍ତି। ବିଶ୍ୱାସୀ ମଣ୍ଡଳୀର ସଭ୍ୟମାନେ ସାଁବାଳୁଆ ପରି ହୋଇପାରନ୍ତି, କିମ୍ବା ଏକ ସ୍ତମ୍ଭ ହୋଇପାରନ୍ତି, କାରଣ ସ୍ତମ୍ଭଗୁଡ଼ିକ ମଣ୍ଡଳୀକୁ ଧରି ରଖନ୍ତି, କିନ୍ତୁ ସାଁବାଳୁଆଗୁଡ଼ିକ ବାହାର ଭିତରେ ଏଣେତେଣେ ଘୁରି ବୁଲନ୍ତି। ସେହିପରି ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଅନେକ ସାଁବାଳୁଆ ପରି ବିଶ୍ୱାସୀ ଅଛନ୍ତି, ଯେଉଁମାନେ କେବଳ ନାମକୁ ମାତ୍ର ଖ୍ରୀଷ୍ଟ ବିଶ୍ୱାସୀ, ଓ ସେମାନେ କେବଳ ସଂଖ୍ୟାଗରିଷ୍ଠତା ମଧ୍ୟରେ ଥାଆନ୍ତି, କିନ୍ତୁ ସେମାନେ କୌଣସି କାର୍ଯ୍ୟକୁ ନୁହନ୍ତି କି ସେମାନେ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ। ସେମାନେ ପ୍ରଭୁଙ୍କ ନିମନ୍ତେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରନ୍ତି ନାହିଁ, ସେମାନେ କେବଳ ସଭ୍ୟପଦ ନିମନ୍ତେ ଚିନ୍ତିତ, ମାତ୍ର ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧି ନିମନ୍ତେ ଚିନ୍ତିତ ନୁହନ୍ତି କି ନିଜର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଚିନ୍ତା କରନ୍ତି ନାହିଁ, ମାତ୍ର ତହି ପରିବର୍ତ୍ତେ ସେମାନେ ଅନ୍ୟର ସାହାଯ୍ୟ ଚାହାନ୍ତି ଓ ଅନ୍ୟମାନଙ୍କ ପାଖରୁ ଉପକାର ପାଇବା ନିମନ୍ତେ ଆଶା ରଖନ୍ତି। ଆଜି ଅନେକ ଏହିପରି ଅଛନ୍ତି ଯେଉଁମାନେ କି କେବଳ ନିଜ ନିମନ୍ତେ ବ୍ୟସ୍ତ, ଯେଉଁମାନେ କି କେବଳ ନିଜର ପରିବାର ନିମନ୍ତେ ଚିନ୍ତିତ, ମାତ୍ର ସେମାନେ ଅନ୍ୟମାନଙ୍କ ଜୀବନ ନିମନ୍ତେ ଚିନ୍ତିତ ନୁହନ୍ତି, ଅନ୍ୟମାନଙ୍କୁ ବିଶେଷତଃ ବିନାଶପ୍ରାପ୍ତମାନଙ୍କୁ ପ୍ରେମ କରିପାରନ୍ତି ନାହିଁ। ସେମାନେ କହନ୍ତି, ସେ ବିନଷ୍ଟ ହେଲେ ମୋର କ'ଣ ଗଲା? ଆଜି ଏପରି ଅନେକ ଅନାଥ ପିଲାମାନେ ଅଛନ୍ତି ଯେଉଁମାନଙ୍କ ପ୍ରତି କାହାର ଦୃଷ୍ଟି ନଥାଏ। ଆଜି ଏପରି ଅନେକ ଅବହେଳିତ ପିଲାମାନେ ଅଛନ୍ତି ଯେଉଁମାନଙ୍କୁ କେହି ପ୍ରେମ କରନ୍ତି ନାହିଁ, କିନ୍ତୁ ଆମେ ଜାଣି ରଖିବା ଉଚିତ ଈଶ୍ୱର ସେମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କୁ ରକ୍ଷା କରିବାକୁ ଚାହାନ୍ତି। କିନ୍ତୁ କିପରି? ଆପଣ ଓ ମୋ ପରି ବ୍ୟକ୍ତିମାନଙ୍କ ଦ୍ୱାରା। ଆଜି ସମସ୍ତେ କେବଳ ନିଜ ପାଇଁ ଚିନ୍ତିତ, ମାତ୍ର ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ନିମନ୍ତେ କାହାର ସମୟ ନାହିଁ, କିନ୍ତୁ ଅନ୍ୟର ଉନ୍ନତି ତଥା ମଙ୍ଗଳ ଦେଖିଲେ କେହି ସହିପାରନ୍ତି ନାହିଁ। ବର୍ତ୍ତମାନର ସମାଜ ଠିକ୍ ଜୁନସଙ୍କ ପରି ହୋଇଯାଇଛି। ଜୁନସ ଯେପରି ନିନିବିୟମାନଙ୍କର ଉଦ୍ଧାର ଚାହୁଁନଥିଲେ, ମାତ୍ର ସେମାନଙ୍କର ବିନାଶକୁ ଦେଖିବା ନିମନ୍ତେ ଅପେକ୍ଷା କରି ବସିଥିଲେ, ଠିକ୍ ସେହିପରି ଆଜିର ଲୋକମାନେ ଅନ୍ୟର କେବଳ ବିନାଶକୁ ଦେଖି ଖୁସି ହେବାକୁ ଚାହାନ୍ତି, ମାତ୍ର ଅନ୍ୟର ଉଦ୍ଧାରକୁ ନୁହେଁ। ଆଜିର ମନୁଷ୍ୟ ଏକ ପ୍ରକାର ସ୍ୱାର୍ଥପର ତଥା ହିଂସ୍ରକ ପାଲଟି ଯାଇଛି। ସେ ନିଜର ପୋଷା କୁକୁର ତଥା ବିରାଡ଼ି ସହିତ ମଧୁର କଥାବାର୍ତ୍ତା କରିପାରେ, ମାତ୍ର ମନୁଷ୍ୟ ସହିତରେ ନୁହେଁ। ସେ ନିଜର ପୋଷା କୁକୁର ତଥା ବିରାଡ଼ି ଅଥବା ପକ୍ଷୀମାନଙ୍କର ଅତି ସୁନ୍ଦର ଯତ୍ନ ନେଇପାରେ, ମାତ୍ର ମନୁଷ୍ୟର ନୁହେଁ। ସେ ନିଜର ପିଲାମାନଙ୍କ ପ୍ରତି ତଥା ନିଜର ପରିବାର ପ୍ରତି ଅବହେଳା କରିପାରେ, ମାତ୍ର ନିଜର ପୋଷା କୁକୁର ପ୍ରତି ନୁହେଁ। ଆଜି ମନୁଷ୍ୟ ଅପେକ୍ଷା କୁକୁର ଶ୍ରେଷ୍ଠ ହୋଇଯାଇଛି, କିନ୍ତୁ ମନୁଷ୍ୟ ଦୃଷ୍ଟିରେ ମନୁଷ୍ୟ ଅତି ହୀନ ହୋଇଯାଇଛି। ମାତ୍ର ଈଶ୍ୱର ଆଜି ଆପଣଙ୍କୁ ମୋତେ କହନ୍ତି, ତୁମ୍ଭେ ମୋହର ବାକ୍ୟ ନେଇ ସେମାନଙ୍କ ନିକଟକୁ ଯାଅ, କାରଣ ମୁଁ ବିନାଶପ୍ରାପ୍ତମାନଙ୍କୁ ପ୍ରେମ କରେ। ଆଉ ତୁମେମାନେ ଯେତେବେଳେ ସେମାନଙ୍କୁ ମୋର ବାକ୍ୟ ନେଇ ଦେବ, ସେମାନଙ୍କ ନିକଟକୁ ମୋର ବାକ୍ୟ ନେଇ ଯିବ, ସେତେବେଳେ ସେମାନେ ଉଦ୍ଧାର ପାଇବେ। ଆଉ ତୁମେମାନେ ଯେତେବେଳେ ସେମାନଙ୍କ ସହିତ ମିଶିଯିବ ଓ ସେମାନଙ୍କୁ ଜାଣିବ, ସେତେବେଳେ ତୁମେମାନେ ମଧ୍ୟ ସେମାନଙ୍କୁ ପ୍ରେମ କରିବାରେ ଲାଗିବ। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିନାଶରୁ ରକ୍ଷା କରୁ ଓ ଅନ୍ୟମାନଙ୍କୁ ପ୍ରେମ କରୁ। ଯେହେତୁ ଜୁନସ ଏହି ପୁସ୍ତକଟିକୁ ଲେଖିଅଛନ୍ତି, ତେଣୁକରି ମୁଁ ଭାବେ ଯେ ଏପରି କହିବା ଠିକ୍ ହେବ। ଏହି ଅନୁଭୂତି ପରେ ଜୁନସ ସେହି ମୃତ କଖାରୁଲତାକୁ ପରିତ୍ୟାଗ କରି ସେହି ନିନିବିୟମାନଙ୍କ ନିକଟକୁ ଫେରିଯାଇଥିଲେ, ଯେଉଁଠାରେ ସେହି ମନ ପରିବର୍ତ୍ତନକାରୀ ନିନିବିୟମାନେ ବିଚରଣ କରୁଥିଲେ। ଓ ମୁଁ ଭାବେ ଯେ ସେ ସେମାନଙ୍କ ସହିତ ଆନନ୍ଦ କରିଥିବେ, କାରଣ ସେମାନେ ଈଶ୍ୱରଙ୍କର ଏକ ଉଦ୍ଧାରର ଜ୍ଞାନ ମଧ୍ୟକୁ ଫେରିଆସିଥିଲେ। ପ୍ରିୟ ବନ୍ଧୁ, ଏହା କି ଚମତ୍କାର ସମ୍ବାଦ! ପ୍ରକୃତରେ ପ୍ରଭୁଙ୍କ ନିମନ୍ତେ ଆତ୍ମାଲାଭ କଲେ ତହିଁରେ ଯଥେଷ୍ଟ ଆନନ୍ଦ ମିଳିଥାଏ। ଈଶ୍ୱରଙ୍କ ବାକ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରିବା ଦ୍ୱାରା ତହିଁରେ ପରିତୃପ୍ତି ମିଳିଥାଏ। ଆଜି କେତେଜଣ ଈଶ୍ୱରଙ୍କ ବାକ୍ୟ ପ୍ରଚାର ନିମନ୍ତେ ଆଗ୍ରହୀ? ଖୁବ୍ କମ୍ ଲୋକ। ଏହାର କାରଣ କ'ଣ? ଏହାର କାରଣ ହେଉଛି, ଆଜି ମନୁଷ୍ୟ କେବଳ ନିଜ ନିମନ୍ତେ ବ୍ୟସ୍ତ, କିନ୍ତୁ ସେ ଅନ୍ୟର ଜୀବନ ନିମନ୍ତେ ଚିନ୍ତିତ ନୁହେଁ। ଆଜି ଅନେକ ସେହି ବିନାଶପ୍ରାପ୍ତ ପଥରେ ଗତି କରନ୍ତି, କିନ୍ତୁ ସେମାନଙ୍କୁ ରକ୍ଷା କରିବାକୁ କେହି ନାହିଁ। ମାତ୍ର ଈଶ୍ୱର କହନ୍ତି, ମୁଁ ସେହି ବିନାଶପ୍ରାପ୍ତମାନଙ୍କୁ ପ୍ରେମ କରେ, ମୁଁ ସେମାନଙ୍କର ଉଦ୍ଧାର ଚାହେଁ। କିନ୍ତୁ ମୁଁ ଚାହେଁ ତୁମେ ଯେପରି ମୋହର ବାକ୍ୟ ନେଇ ସେମାନଙ୍କ ନିକଟକୁ ଯାଅ ଓ ସେମାନଙ୍କୁ ମୋହର ବିଷୟରେ ଶିକ୍ଷା ଦେଇ ସେହି ବିନାଶରୁ ସେମାନଙ୍କ ଜୀବନଗୁଡ଼ିକୁ ରକ୍ଷା କର। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ତାହା ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ଆଜି ଅନେକ ଏପରି ଅଛନ୍ତି ଯେଉଁମାନେ ଆମମାନଙ୍କର ସହାୟତା ଚାହାନ୍ତି, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଚାହାନ୍ତି, ଯେଉଁମାନେ କିଛି ସାନ୍ତ୍ୱନା ଅପେକ୍ଷା କରନ୍ତି, ଯେଉଁମାନେ ଆତ୍ମିକ ଜୀବନରେ ସାନ୍ତ୍ୱନା ପ୍ରାପ୍ତ ହେବାକୁ ଚାହାନ୍ତି, ଯେଉଁମାନେ ଆଜି ଆତ୍ମିକ ଜୀବନରେ ଈଶ୍ୱରଙ୍କ ବାକ୍ୟ ନିମନ୍ତେ କ୍ଷୁଧିତ, ତୃଷିତ, ଲାଳାୟିତ, ଆଉ ସେମାନେ ଚାହାନ୍ତି ଆମେ ଯେପରି ସେମାନଙ୍କ ନିକଟକୁ ଯାଉ, ସେମାନଙ୍କୁ ପ୍ରଭୁଙ୍କର ବାକ୍ୟ ଦେଇ ସାନ୍ତ୍ୱନା ଦେଉ, ଶକ୍ତି ଦେଉ, ସାହସ ଦେଉ, ଉତ୍ସାହ ଦେଉ। କିନ୍ତୁ ଆମେ କ'ଣ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଶୁଣାଇ ପାରୁଛୁ କି? ଆମେ କ'ଣ ଆଜି ସେମାନଙ୍କ ଜୀବନ ନିମନ୍ତେ ଚିନ୍ତା କରୁଛୁ କି? ଆଜି ଆମେ ଏହି ଜଗତର ଉନ୍ନତି ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନେଇପାରୁ, ନିଜର ପରିବାରର ଉନ୍ନତି ନିମନ୍ତେ ଅନେକ ପ୍ରକାର ଭବିଷ୍ୟତର ଯୋଜନା କରିପାରୁ, ମାତ୍ର ଆଜି ଆମମାନେ ବିନାଶପ୍ରାପ୍ତମାନଙ୍କ ନିମନ୍ତେ କି ପ୍ରକାର ଯୋଜନା କରୁଛୁ? ଆମେ ସେମାନଙ୍କର ଉଦ୍ଧାର ନିମନ୍ତେ କ'ଣ ଚିନ୍ତିତ? ଆମେ ସେମାନଙ୍କର ଉଦ୍ଧାର ପାଇଁ କ'ଣ ସେମାନଙ୍କ ନିକଟକୁ ଈଶ୍ୱରଙ୍କ ବାକ୍ୟ ନେଇ ପହଞ୍ଚି ପାରୁଛୁ? ଆମେ କ'ଣ ସେମାନଙ୍କୁ ସାନ୍ତ୍ୱନା ଦେଇପାରୁଛୁ? ଆମେ କ'ଣ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ସେମାନଙ୍କୁ ଉତ୍ସାହିତ କରିପାରୁଛୁ, ସେମାନଙ୍କୁ ଉଦ୍ଧାରର ପଥରେ କଢ଼ାଇ ଆଣିପାରୁଛୁ? ଯଦି ଆମେ ତାହା କରୁ, ତାହେଲେ ମୁଁ ନିଶ୍ଚିତ ଯେ ଆମେ ମଧ୍ୟ ସେମାନଙ୍କୁ ପ୍ରେମ କରିପାରିବା ଓ ସେମାନଙ୍କ ସହିତ ଆନନ୍ଦ ମଧ୍ୟ କରିପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ଆତ୍ମାଲାଭର ହୃଦୟ ଦାନ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার। দিন পরে দিন